ଆଜି ଶୁଣିବା ସୁପ୍ରସିଦ୍ଧ କଥାକାର ମନୋଜ ଦାସଙ୍କର ଏକ କ୍ଷୁଦ୍ର ଗଳ୍ପ, ଡଉଲ ଡଉଲ ଆପଦଟିଏ। ଗୁରୁଙ୍କ ବାର୍ତ୍ତା ବହନ କରି ଦୂରାନ୍ତରର ଏକ ଆଶ୍ରମକୁ ଯାଇଥିଲେ ଦୁଇ ତରୁଣ, ଧୀରାନନ୍ଦ ଓ ସଦାନନ୍ଦ। ସନ୍ଧ୍ୟାବେଳକୁ ସେମାନେ ଆପଣା ଗୁରୁକୁଳକୁ ବାହୁଡ଼ି ଅଇଲେ ଓ ଗୁରୁଙ୍କୁ ପ୍ରଣାମ କରି କାର୍ଯ୍ୟଟି ଯଥାବିଧି ତୁଲାଇଥିବାର ସମାଚାର ଦେଲେ। ଆନନ୍ଦର କଥା, ଯିବା ଆସିବା ନିରାପଦରେ ହେଲା ତ? ଗୁରୁ ଉଭୟଙ୍କ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କରିବା ଅବସରରେ ପ୍ରଶ୍ନ କଲେ। ନିରାପଦରେ ଆଜ୍ଞା, ଉତ୍ତର ଦେଲା ଧୀରାନନ୍ଦ। ବେଶ, ତେବେ ଯାଅ, ସଳ ଖିଆପିଆ କରି ବିଶ୍ରାମ ନିଅ, କିଛି କମ୍ ବାଟ ତ ଚାଲିନାହଁ, ଗୁରୁ ସ୍ନେହ ଭରରେ କହିଲେ। ଧୀରାନନ୍ଦ ଚାଲିଗଲା, କିନ୍ତୁ ସଦାନନ୍ଦ ଇତସ୍ତତ ହେଲା। ଆଉ କିଛି କହିବୁ ବାପା? ଗୁରୁ ପଚାରିଲେ। ହଁ ଆଜ୍ଞା, ଯାତ୍ରା ଠିକ ନିରାପଦ ହେଲା ବୋଲି ମୁଁ କହିପାରିବି ନାହିଁ, ଅନ୍ତତଃ ଧୀରୁ ପକ୍ଷରେ ତାହା ହୋଇନାହିଁ। ସେ ଗୋଟାଏ ବିଷମ ଆପଦ ସାମ୍ନା କଲା, ସେତିକି ନୁହେଁ, ଆପଦକୁ ସେ ନିଜେ ଆଦରି ଆଣିଲା। ସତ କଥା ଗୁରୁଦେବ? ଆଚ୍ଛା, ହଁ ଆଜ୍ଞା, ଖାଲି ଆଦରି ଆଣିଲା ନୁହେଁ, ଆଦରି ଆଣି କାନ୍ଧରେ ବସେଇଲା। ସଦାନନ୍ଦ ନିଜ କାନ୍ଧ ଥରେ ଦୁଇଥର ଆଉଁସି ପକେଇଲା, ବୋଇଲେ ଗୁରୁ ବିସ୍ମୟ ପ୍ରକାଶ କଲେ। ଗୁରୁଦେବ, ନଈ କୂଳେ କୂଳେ ବାଟ ଚାଲୁ ଚାଲୁ ଦୁଇ ପ୍ରହର ହେଲା, ଆମ ଗନ୍ତବ୍ୟ ସ୍ଥାନ ଆଉ ଅଳ୍ପ ଦୂର ଥାଏ, ଭାବିଲୁ ସ୍ନାନ ଶେଷ କରି ସେଠାରେ ପହଞ୍ଚିବୁ। ନଈରେ ପଶିଛୁ, ହଠାତ୍ ଆସି ହାଜର ହେଲା ସେ ଡଉଲ ଡାଉଲ ଆପଦ। ଡଉଲ ଡାଉଲ ଆପଦ କଣ କହିବି ଗୁରୁଦେବ, ସଜ ଫୁଲ ପରି ଯୁବତୀଟିଏ। ନୟାଡ଼େ ଅନାଇ ସେ କାନ୍ଦ କାନ୍ଦ ହେଲା, କହିଲା କି ଆର ପାରି ଗାଁରେ ତାର ମାମୁଁ ଘର, ସେଠି ତା ମା ବେମାର ପଡ଼ିଛି, ସେ ଯେତେ ଶୀଘ୍ର ସମ୍ଭବ ପହଞ୍ଚିବାକୁ ଚାହେଁ, କିନ୍ତୁ ଘାଟରେ ନୌକାର ଦେଖା ନାହିଁ। ଆଚ୍ଛା, ସେଉଠୁ? କହିଲା ବେଳକୁ ଛାତି ଫାଟି ଯାଉଛି ଗୁରୁଦେବ, ଧୀରୁର ଅଧପତନ କଥା ଭାବି ମୋର ଖାଲି କୋହ ଆସୁଛି। ସେ ଯୁବତୀକୁ କହିଲା, ଭଉଣୀ ଏଇ କଥା, ଯଦି କିଛି ନ ଭାବିବ ତେବେ ମୋ କାନ୍ଧରେ ବସ, ନାରୀର ସ୍ପର୍ଶ ଆମ ପାଇଁ ନିଷିଦ୍ଧ। ମୁଁ ଏ କଥା କହିବା ସତ୍ତ୍ୱେ ସେ କୂଳକୁ ଯାଇ ଯୁବତୀକୁ କାନ୍ଧରେ ବସାଇ ଆରପାରିରେ ଉତାରି ଦେଇ ସତ୍ୟ ବା ଜମାରୁ କିଛି ହୋଇନାହିଁ, ସେମିତି ଢଙ୍ଗରେ ଗାଧୁଆ ପାଧୁଆ କଲା। ମୁଁ ଆଉ ତାକୁ ପାଟି ଫିଟେଇଛି ନାଇଁ ମୋଟେ, ଗୁରୁ ଆଖି ବନ୍ଦ କଲେ। ସଦାନନ୍ଦ ବୁଝିଲା ଗୁରୁ ବଡ଼ ବିବ୍ରତ, ବ୍ରହ୍ମଚାରୀ ଶିଷ୍ୟର ଏଭଳି ଅନାଚାର କେଉଁ ଗୁରୁକୁ ବା ବିଚଳିତ ନ କରିବ। ଯାହା ହେଉ, ଗୁରୁଙ୍କୁ ଏକଥା ଜ୍ଞାତ କରାଇ ନିଜ କର୍ତ୍ତବ୍ୟ କରିଛି, ଏହି ସନ୍ତୋଷରେ ସେ ସେଠାରୁ ଚାଲିଗଲା। ନୈସାହାର ପରେ ଶିଷ୍ୟ ସମାବେଶରେ ଗୁରୁ ସାଧାରଣତଃ ସମସାମୟିକ ଘଟଣା ଭିତ୍ତିରେ କିଛି କହୁଥାନ୍ତି। ସେଦିନ ଯେ ଗୁରୁ ଧୀରାନନ୍ଦର ସ୍ଖଳନ ଉପରେ ହିଁ ଆଲୋକପାତ କରିବେ ସେ ବିଷୟରେ ସଦାନନ୍ଦର ସନ୍ଦେହ ନଥାଏ, କିନ୍ତୁ ଗୁରୁ ସେ ବିଷୟରେ ସାମାନ୍ୟ ପଦେ ବି କହିଲେ ନାହିଁ, ବରଂ ସମାବେଶରେ ସଦାନନ୍ଦକୁ ଦେଖି କହିଲେ, ଆରେ ବାବା, ଧୀରୁ ତ ଶୋଇପଡ଼ିଛି, ତୁ ବି ଜଲ୍ଦି ଶୋଇଲୁ ନାହିଁ କାହିଁକି? ସଦାନନ୍ଦ ବିକଳ ଭାବରେ ହସିଲା। ସମାବେଶ ଶେଷରେ ପ୍ରାର୍ଥନା ପରେ ଗୁରୁ ଶୋଇବାକୁ ଯାଉଛନ୍ତି, ସଦାନନ୍ଦ ତାଙ୍କ କୋଠରୀ ଭିତରକୁ ପଶିଯାଇ କହିଲା, କ୍ଷମା କରିବେ ଗୁରୁଦେବ, ଗୋଟେ ଗୁରୁତର କଥା ଏ ମୂଢ଼ କହିନଥିଲା, ଧୀରୁ ଉପରେ ସବାର ହୋଇଥିବା ସେ ଆପଦ ଖାଲି ଯୁବତୀ ନୁହେଁ, ସୁନ୍ଦରୀ ମଧ୍ୟ। ଆଜ୍ଞା, ହଁ, ଭାରି ସୁନ୍ଦରୀ, ବହୁତ। ତାପରେ ସ୍ୱାଗତୋକ୍ତି ଢଙ୍ଗରେ ସେ ପୁଣି କହିଲା, ଦେଖିଲେ ଆମ ଧୀରୁଟା କେଡ଼େ ମୂଢ଼, କେତେ ଅସଂଯମୀ। ଆଚ୍ଛା ବାବା, ବେଶ, ଆସିଲୁଣି ଯେତେବେଳେ ଦେଖିଲୁ ସେ ଦୀପରେ ତେଲ ଅଛି କି ନାହିଁ, ନଥିଲେ ଅଳ୍ପ ଟିକେ ପକେଇ ଦେଇ ଚାଲିଯା, ଶୋଇଯା। ଗୁରୁ ଆଉ କିଛି ନ କହି ପ୍ରାକ୍ ଶୟନ ବିରାସନରେ ବସିଗଲେ। ସଦାନନ୍ଦ ଦୀର୍ଘ ନିଶ୍ୱାସ ଛାଡ଼ି ତେଲ ପକଉ ପକଉ ନିଜକୁ ଏହା କହି ପ୍ରବୋଧ ଦେଲା କି ଗୁରୁ ନିଶ୍ଚୟ ଏପରି କୌଣସି ବିଶେଷ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ଯେଉଁ ସକାଶେ ସେ ତା ଅଭିଯୋଗର ଗୁରୁତ୍ୱ ମନକୁ ନେଇନାହାନ୍ତି। ପରଦିନ ଗୁରୁ ସ୍ନାନ ପାଇଁ ଝରଣା ଆଡ଼େ ଗଲାବେଳେ ସଦାନନ୍ଦ ତାଙ୍କୁ ଅନୁସରଣ କଲା। ଗୁରୁ ବୁଲି ପଡି ତାକୁ କହିଲେ, ଗୁରୁଦେବ, ସେଇ ଯୁବତୀ କଥା, ସେ ଖାଲି ସୁନ୍ଦରୀ ନୁହେଁ, ମନ ମୋହିଦେଲା ଭଳିଆ ସୁନ୍ଦରୀ ସେ। ଆଚ୍ଛା 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 ଆଚ୍ଛା, ଗୁରୁ ଆଉ କିଛି ନ କହି ଝରଣା ଭିତରକୁ ପଶିଗଲେ। ସଦାନନ୍ଦ ହତାଶ ହେଲା, ଧୀରାନନ୍ଦ ଜୀବନରେ ସଂଘଟିତ ଘୋର ଆପଦ କଥା ଆଉ ଥରେ ଗୁରୁଙ୍କୁ ମନେ ପକେଇ ଦେବା ନିମନ୍ତେ ସେ ସାରା ଦିନ ସୁଯୋଗ ଖୋଜିଲା, କିନ୍ତୁ ପାଇଲା ନାହିଁ। ନୈଶ ସମାବେଶରେ ସମସ୍ତେ ଶାନ୍ତ ସମାହିତ ଭାବରେ ବସିଥାନ୍ତି, କେବଳ ସଦାନନ୍ଦ ଛଟପଟ ହେଉଥାଏ। ଗୁରୁ ତାକୁ ଥରେ ଦୁଇଥର ଲକ୍ଷ୍ୟ କରିବା ଉତ୍ତାରୁ ହଠାତ୍ କହିଲେ, ଆରେ ବାବୁ ସଦୁ। ଆଜ୍ଞା, ସଦାନନ୍ଦ ଉଲ୍ଲସିତ ହେଲା, ଗୁରୁ ନିଶ୍ଚୟ ବ୍ୟାପାରଟି ପୁନର୍ବାର ବିବୃତ କରିବାକୁ ତାକୁ କହିବେ। ସାଧୁ, ଏଥର ବାବା ତୋର ସେ ବୋଝଟି ଉତ୍ତରେ ପକାଇଲୁ। ବୋଝ ମୋର ଆଜ୍ଞା? ସଦାନନ୍ଦ କିଂ କର୍ତ୍ତବ୍ୟ ବିମୂଳ ଭାବରେ ପଚାରିଲା। ତୋର ସେ ଡଉଲ ଡାଉଲ ଆପଦ, ସେ ସୁନ୍ଦରୀ ଯୁବତୀ, ଭାରି ସୁନ୍ଦରୀ, ମନ ମୋହିଦେଲା ଭଳିଆ ସୁନ୍ଦରୀକୁ ତୋ କାନ୍ଧରୁ ଓହ୍ଲେଇ ପକା। ଏଇକ୍ଷଣି ପକେଇଲୁ ନା ନାହିଁ? ଆଜ୍ଞା। ସଦାନନ୍ଦ ଛେପ ଠୋକି କହିଲା, ଗୁରୁଦେବ, ସେ ତ ଧୀରୁ କାନ୍ଧ ଉପରେ ସବାର ହୋଇଥିଲା। ଗୁରୁ ହସିଲେ। ଧୀରୁ କାନ୍ଧରେ ସେ ବସିଥିଲା 5 ମିନିଟ ପାଇଁ। ଧୀରୁ ତାକୁ ନଈ ସେପାରିରେ ଓହ୍ଲେଇ ଦେଇ ବୋଝରୁ ମୁକ୍ତ ହୋଇଥିଲା। କିନ୍ତୁ ବାବା, ତୋ ଉପରେ ସେ 2 ଦିନ ହେଲାଣି ସବାର ହେଇକି ବସି ରହିଛି, ତତେ ମାଡି ବସିଛି, ସେତିକି ନୁହେଁ, ତୁ ତାକୁ ମନରେ ବି ଧରି ବସି ରହିଛୁ। ଏଇ ମୁହୂର୍ତ୍ତରେ ମୋ ସାମ୍ନାରେ ତାକୁ ଓହ୍ଲାଇ ନଦେଲେ ସେ କ୍ରମେ ଅଧିକରୁ ଅଧିକ ଓଜନଦାର ହେଉଥିବ। ସଦାନନ୍ଦ ମୁଣ୍ଡ ତଳକୁ କଲା, ତାପରେ ଆଖି ପୋଛିଲା। ଗୁରୁ ତାକୁ ପାଖକୁ ଡାକି ଆଉଁସି ଦେଇ କହିଲେ, ଚିନ୍ତା ନାହିଁ, ବୋଝ ଚାଲିଯିବ, ଏମିତି ହୋଇଥାଏ। ବସ୍ଛ, ଆମେ ଯେତିକି ଉତ୍ସାହରେ ଅନ୍ୟର ଦୁର୍ବଳତାକୁ ନେଇ ଆକ୍ଷେପ କରୁ, ପ୍ରାୟ ସେତିକି ମାତ୍ରାରେ ସେ ଦୁର୍ବଳତା ଆମ ଭିତରେ ଥାଏ। ଅନେକ ବିଦ୍ୱାନ ଗୁଣୀମାନେ ବି ଏ କଥା ବୁଝିପାରନ୍ତି ନାହିଁ। ତୁ ବୁଝିବୁ, ଏ ଆଶୀର୍ବାଦ ମୁଁ କରୁଛି।